21 નંબર વાર હાતે સોણી બસ્તી બબીતા નાયક કહુચે ଆମ ଘର ପାଖରେ ଗୋଟେ ଅଙ୍ଗନବାଡି ସେଣ୍ଟର ଅଛି, ଯୋଉଟା କି ତା ଫ୍ରଣ୍ଟରେ ଗୋଟେ ଡ୍ରେନ୍ ବି ଯାଇଛି। ଡ୍ରେନ୍ଟା ଏତେ ଅପରିଷ୍କାର ହେଇଛି, ମଶା ମାଛି ସବୁ ଭଣ ମଣ ବାଜୁଛନ୍ତି। ଛୁଆମାନେ ଛୋଟ ଛୁଆମାନେ ସେଠି ପଢାପଢି କରୁଛନ୍ତି, ତାଙ୍କ ଉପରେ ବହୁତ ପ୍ରଭାବ ପଡୁଛି। ବର୍ଷା ଦିନେ ଜାମ ହେଇକିରି ଅଳିଆ ପାଣି ରୋଡ ଉପରେ ଚାଲୁଛି, ଏମିତିକି ଅଙ୍ଗନବାଡି ଘର ଭିତରେ ପଶି ଯାଉଛି। ଦୟାକରି ସେ ଡ୍ରେନ୍ ଟାକୁ ଟିକେ ସଫା କଲେ ଆମେ ଚିର ଉପକୃତ ହବୁ।